ନମସ୍କାର, ମୋ ନାଁ ସକମ୍ବରୀ ରାଣୀ, ଗ୍ରାମ ରାଇକୁଲ, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ବରୁଣ ସାଗର ବେସର ବିଷୟରେ। ବରୁଣ ସାଗର ବେସର କିପରି ଆପଣ ସୁସ୍ଥ କରିବେ? ପ୍ରଥମେ କଡ଼େଇରେ ପାଣି ଗରମ କରନ୍ତୁ। ଫୁଟିଥିବା ପାଣିରେ ଆପଣ ବରୁଣ ଶାଗକୁ ସେଥିରେ ଭଲ ଭାବରେ ପକାଇ ଦିଅନ୍ତୁ। ପକାଇ ସାରିବା ପରେ ତାକୁ କିଛି ସମୟ ପରେ 10 ମିନିଟ୍ ଭିତରେ ଆପଣ ତାକୁ କାଢି ନିଅନ୍ତୁ। ଗୋଟେ ଜାଗାରେ ଗୋଟେ ପ୍ଲେଟ୍ ରଖି ନିଅନ୍ତୁ। ପ୍ରଥମେ ତାପରେ କଡ଼େଇରେ ତେଲ ଗରମ କରନ୍ତୁ। ଜିରା, ସୋରିଷ, ଲଙ୍କା, ପିଆଜ ଦେଇ ତାକୁ ଭଲ ଭାବରେ ନାଲି ହେବା ପର୍ଯ୍ୟନ୍ତ ଭାଜି ନିଅନ୍ତୁ। ତାପରେ ସୋରିଷ ବେସରକୁ ସେଥିରେ ଆପଣ ପକେଇବେ। ପକେଇ ସାରିବା ପରେ ସେଥିରେ ଟିକେ ଟମାଟୋ ପକେଇବେ। ଆପଣ ଛୋଟ ଛୋଟ କରି ରଖିଥିବା କାଟିକି ରଖିଥିବା ଟମାଟୋକୁ ପକେଇ ନିଅନ୍ତୁ। ତାପରେ ସେଥିରେ ସେ ବରଡ଼ ଶାଗକୁ ସେଥିରେ ଆପଣ ସେଥିରେ ପକେଇ ନିଅନ୍ତୁ। ପକେଇ ସାରିବା ପରେ ତାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ। ତାପରେ ଲୁଣ, ଟିକେ ହଳଦୀ ଆପଣ ଦେଇ ତାକୁ 10 ମିନିଟ୍ ପାଇଁ ସିଝିବା ପାଇଁ ଛାଡି ନିଅନ୍ତୁ। ଛାଡି ଦେଲା ପରେ 10 ମିନିଟ୍ ହେଇଗଲା ପରେ ଆପଣ ତାକୁ କାଢି ନିଅନ୍ତୁ। ହେଇଯିବ ଆପଣଙ୍କର ବରଡ଼ ଶାଗ ବେସର।